भगवतेवासुदेवाय
नमो भगवते वासुदेवाय
ृणेन
ଗୁଳି ଦ୍ୱାରା ଆବୃତ ଦର୍ପଣ ପଶୁପକ୍ଷୀ ସବୁ ପୁରୁଣା ଏବଂ ଧୂମଭୂତ ଅଗ୍ନି ମାନବ ସବୁ ପୁରଣୀୟ ମାନବ ଜନ୍ମରେ ଜାଗ୍ରତ କରିପାରେ ଏବଂ ଯଦି ସେ ଦିଗରେ ଅଧିକ ଉନ୍ନତି କରେ ତାହେଲେ ଏହି ମାନବ ଜନ୍ମରେ ଦ୍ୱିତୀୟ ଜୀବନର ଅଗ୍ନି ପ୍ରଜ୍ୱଳିତ କରାଯାଇପାରେ। ଅଗ୍ନିକୁ ଆବୃତ କରୁଥିବା ଧୂମକୁ ଯଦି ଭଲ ଭାବରେ ଚିକିତ୍ସା ବୃଦ୍ଧି କରି କରି ଦିଆଯାଇପାରେ ତାହେଲେ ସୁଖ ଅଗ୍ନି ପ୍ରଜ୍ୱଳିତ ହୋଇପାରେ। ତେଣୁ ଏ ଭୌତିକ ସ୍ଥିତିର ଉପରେ ବନ୍ଧନରୁ ମୁକ୍ତ ଅଗ୍ନିତ ଏହି ମାନବ ଜୀବନ ହେଉଛି ଏକ ସୁଯୋଗ। ଏହି ମାନବ ଜନ୍ମରେ ଜୀବ ଅତିରିକ୍ତ ଲିଙ୍ଗ ଅଗ୍ନିରେ ସାଧନ କରି ଉଷ୍ଣଜନ୍ୟ ବୃଦ୍ଧି କରିବା ଦ୍ୱାରା ଏହି କାମର ଉପର ଶକ୍ତିକୁ ଜୟ କରିପାରିବ। ତେଣୁ ପ୍ରଶ୍ନ ପ୍ରଶ୍ନ କଲେ ଯେ କାହିଁକି ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ଯଦିଓ ସେମାନେ ଚାହୁଁନାହାନ୍ତି ତାଙ୍କୁ କେମିତି ଲୋକମାନେ ଜବରଦସ୍ତ ବିଜିତ କରୁଛି। ଏହି ପ୍ରଶ୍ନର ଉତ୍ତରରେ ଭଗବାନ 37-43 କହିଛନ୍ତି। ତେଣୁ ପ୍ରଥମେ କହିଲା ଅର୍ଜୁନ ଆଉ କାରଣ ହେଉଛି କାମ ଏସ କ୍ରୋଧ ରଜଗୁଣ ସମ୍ଭବ। କାରଣ ହେଉଛି କାମ ଦ୍ୱାରା ସେ ଆବୃତ ହୋଇକି ରହିଛି, କାମ ଦ୍ୱାରା ତା'ର ଯେହେତୁ କାମରେ ଜାହାତ ହେଉଛି ସେଥିପାଇଁ ସେ କାମଟା କେମିତି ଜାହାତ ହେଉଛି ନା ରଜଗୁଣରୁ ଜାହାତ ହେଉଛି। ତେଣୁ ଏ କାମନାକୁ ପୂରଣ କରିବା ପାଇଁ ସେ ଯେକୌଣସି ପଶ୍ଚାତପଦ ହେଉନି, ଯେକୌଣସି ପାପ କାର୍ଯ୍ୟରେ କରିବା ପାଇଁ ମଧ୍ୟ ପଶ୍ଚାତପଦ ହେଉନାହିଁ, ଯେହେତୁ ଜାଣୁଛି ସେ ପାପ କାର୍ଯ୍ୟ କରିବା କଥା ନୁହଁ। କିନ୍ତୁ ଯେହେତୁ ସେ କାମ ପୂରିତ ହେଇକି ରହିଛି ତେଣୁ ସେ ଯଦିଓ ଜାଣିଲେ ମଧ୍ୟ ଏ ପାପ କାର୍ଯ୍ୟ କିନ୍ତୁ ସେଥିରୁ ସେ ନିବୃତ ହେଇପାରୁନାହିଁ, କାରଣ ମନ ତାକୁ ସେଇ ପାପ କାର୍ଯ୍ୟ ନିବୃତ କରାଉଛି। ତେଣୁ ସେ ଚାହିଁଲେ ମଧ୍ୟ ଦେବତ ଦ୍ୱାରା ବା ଆତ୍ମା ଦ୍ୱାରା ଯଦି କହିବ ନା ନା ଏଇଟା ମୁଁ କରିବ ନାହିଁ, କିନ୍ତୁ ତଥାପି ସେ କରିପାରିବ ନାହିଁ। କାହିଁକିନା ଯେହେତୁ ସେ ରଜଗୁଣ ଦ୍ୱାରା ରଜଗୁଣର ବର୍ଷରେ ରହିଛି, ସେ ରଜଗୁଣକୁ ଦେଇପାରିବି ଯାଇପାରି ଚାଲିଯାଇପାରିବ ନାହିଁ। ଆମର ନିଜ ଜୀବନ ମଧ୍ୟ ସମସ୍ତ କିଛି ଅନୁଭବ ଥିବ, ମୋର ଅନୁଭବ ମୁଁ କହିବି, ମୁଁ ଯେତେବେଳେ ସିଗାରେଟ୍ ଟାଣୁଥିଲି ବହୁତ ଚେଷ୍ଟା କରୁଥିଲି ତାକୁ ସିଗାରେଟ୍ ନ ଟାଣିବା ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରୁଥିଲି, କିନ୍ତୁ କୌଣସି ଉପାୟରେ ମୁଁ ତାକୁ ବନ୍ଦ କରିପାରୁ ନଥିଲି। ଯଦିଓ ମୁଁ ଜାଣୁଛି ଏଇଟା କହିବା ଟାଣିବା କଥା ନୁହଁ, ତଥାପି ସିଗାରେଟ୍ ମୁଁ ଟାଣୁଥିଲି। ତେଣୁ ସେଇଭଳି ଭାବରେ ସମସ୍ତଙ୍କ ଜୀବନରେ କିଛି ଅନୁଭୂତି ଥିବ। ସାଧାରଣତଃ ଏଇଟା ଗୋଟେ ଉଦାହରଣ ଦିଆଯାଏ ଯେ ବିବେକାନନ୍ଦ ତାର ଜଣଙ୍କ ଗୃହକୁ ଯାଇଥିଲେ, ତେଣୁ ସେ ବ୍ୟକ୍ତି ଜଣଙ୍କ ବହୁତ ଆସକ୍ତି ଥିଲା ତାଙ୍କର, ସେଇଟାକୁ ସେ ଆସକ୍ତି ଛଡ଼ାଇବା ପାଇଁ ସେ ଗୋଟେ ଦେଖେଇଲେ ଗୋଟେ ଉଦାହରଣ ଦେଖେଇଲେ ଗୋଟେ ଶିମିଳି ବୃକ୍ଷକୁ ଜାବୁଡ଼ିକି ସେ ଧରିଛନ୍ତି। ଶିମିଳି ବୃକ୍ଷରେ ବହୁତ କଣ୍ଟା ରହିଛି, ତେଣୁ ସେ ବହୁତ ଚିତ୍କାର କରୁଛନ୍ତି, ଗଛଙ୍କୁ ଛାଡ଼ୁନି ଗଛଙ୍କୁ ଛାଡ଼ୁନି ଏଭଳି କହିକିରି। ତା'ପରେ ସେ ଯେଉଁ ଲୋକ ପ୍ରକଳ ଯାଇଥିଲେ ସେ ଲୋକ ଆସି ତାଙ୍କ ହାତକୁ ଖୋଲିଦେଲେ, ବୋଲେ ଇଏ ଗଛ କ'ଣ ଆପଣ ଜାବୁଡ଼ି ଦିଅନ୍ତି, ଆପଣଙ୍କ ପାଇଁ ଗଛ ଜାବୁଡ଼ି ଦେଇଛନ୍ତି, ଏଟା ଗଛ ହାତ ଖୋଲିଦେଲେ ଗଛ ଛାଡ଼ିଯିବ, ଗଛ କ'ଣ ଛାଡ଼ିକି ରହୁଛି ଆପଣଙ୍କୁ। ମୁଁ ଏଇଭଳି କହିବାର ଉଦ୍ଦେଶ୍ୟ ଥିଲା ଯେ ଏଭଳି ଭାବରେ ଆସକ୍ତି ଆମେ ନିଜେ କରୁଛେ, ଆମେ ଆସକ୍ତି ଟାଇମ୍ରେ ଛାଡ଼ିଦେଇପାରିବା, କିନ୍ତୁ ଏଇଟା ଏତେ ସହଜ ଜିନିଷ ନୁହଁ। ଆସକ୍ତି ହେଉଛି ରଜଗୁଣରୁ, ଆସକ୍ତି ଟିକେ ଆସୁଛି ରଜଗୁଣର ଗୁଣ ପ୍ରଭାବରୁ ଜଣେ ମୁକ୍ତ ହେବାଟା ଏତେ ସହଜ ନୁହଁ। ଏତେ ଜ୍ଞାନ ଥିଲେ ମଧ୍ୟ ଉଦାହରଣ ସ୍ୱରୂପ ଯେଭଳି ଅଜାମିଳ ଚରିତ୍ର ବର୍ଣ୍ଣନା କରାଯାଇଛି ଭାଗବତ ଷଷ୍ଠ ସଂଘରେ, ଅଜାମିଳ ଯିଏକି ବହୁତ ବ୍ରାହ୍ମଣ ଘରେ ଜନ୍ମଗ୍ରହଣ କରିଥିଲା, କାନ୍ୟକୁବୁଜ ଦୀରା କରିଛି, କାନ୍ୟକୁବୁଜ କନୌଜ ବର୍ତ୍ତମାନ ଯେଉଁ କନୌଜ ରାଜ୍ୟ ଅଛି ଉତ୍ତରପ୍ରଦେଶରେ, ସେ ରାଜ୍ୟରେ ଜଣେ ବ୍ରାହ୍ମଣ, ସେ ରାଜ୍ୟର ବ୍ରାହ୍ମଣ ବହୁତ ପ୍ରସିଦ୍ଧ, ବହୁତ ସିଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ, ସେଭଳି ଗୃହରେ ଜନ୍ମଗ୍ରହଣ କରି ମଧ୍ୟ ପିଲାଦିନେ ସେ ସବୁ ତାଙ୍କର ପିତା ଭଗବାନଙ୍କୁ ପୂଜା କରୁଥିଲେ, ଶାରଦାଙ୍କୁ ପୂଜା କରୁଥିଲେ, ତାଙ୍କୁ ସେ ସାହାଯ୍ୟ କରୁଥିଲେ, ଏବଂ ତାଙ୍କର ମଧ୍ୟ ପତ୍ନୀ ଥିଲେ, ଏବଂ ସେ ସୁଧ ସମ୍ପନ୍ନ ସମସ୍ତ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିଥିଲେ। କିନ୍ତୁ ଯେତେବେଳେ ଥରେ ପିଲାଙ୍କୁ ଯାଇଛନ୍ତି ପୁଷ୍ପ ଫଳ ସମୁଦ୍ର ଏସବୁ ସଂଗ୍ରହ କରିବା ପାଇଁ, ସେ ଯେଉଁ ଦୃଶ୍ୟକୁ ଦେଖିଲେ ଗୋଟେ ବେଶା ସହିତ ଗୋଟେ ଶୀଘ୍ର ସଂଗ୍ରହ ଚାଲିଛି, ଏହି ସଂଗକୁ ଦେଖି ସେ ଦୃଶ୍ୟକୁ ଦେଖି ସେ ସେଥିପ୍ରତି ଆକର୍ଷିତ ହୋଇଗଲେ, ତେଣୁ ଯେତେ ଚେଷ୍ଟା କଲେ ଯମରାଜଙ୍କ ଲୋକମାନେ ବିଷ୍ଣୁଙ୍କ ଲୋକମାନଙ୍କ କଥା କହୁଛନ୍ତି, ଅଜାମେଳ ପାପର କଥା କହୁଛନ୍ତି। ଅଜାମେଳ ଯଦିଓ ସେ ଜ୍ଞାନୀ ବ୍ୟକ୍ତି ଥିଲା, ସେ ବହୁତ ଶାସ୍ତ୍ର ଅଧ୍ୟୟନ କରିଥିଲା, ସମ୍ଭୟନ ଆତ୍ମାନ ଆତ୍ମାନ ବହୁତ ଚେଷ୍ଟା କଲା, ଯେତେ ଯଥା ସ୍ୱତିହୀନ ଯାବତ ସପ୍ତମ ଯାବତ ସ୍ୱତିହୀନ, ଯେଭଳି ଭାବରେ ତାଙ୍କର ଅନୁଭବ ହେଇଥିଲା, ଯେତେ ଜ୍ଞାନ ପ୍ରାପ୍ତ ହେଇଥିଲେ, ଯେଉଁ ବେଦ ସବୁ ଅଧ୍ୟୟନ କରିଥିଲେ, ସେ ଶାସ୍ତ୍ରମାନଙ୍କ ଦ୍ୱାରା ସେ ନିଜକୁ ଚେଷ୍ଟା କଲେ, ବହୁତ ଚେଷ୍ଟା କଲେ, ସମ୍ଭୟନ ଆତ୍ମାନ ଆତ୍ମାନ ମନକୁ ଦମନ କରିବା ପାଇଁ, ମନକୁ ନିଜ ବଶରେ ରଖିବା ପାଇଁ ବହୁତ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ। ବିଷୟ ପ୍ରତି ଆକର୍ଷିତ ହେଇକି ରହିଲେ ଏବଂ ସବୁବେଳେ ତା ଭିତରେ ଚିନ୍ତା କଲେ, ଏବଂ ଅନ୍ତିମରେ ସେ ନିଜ ପିତା ମାତା ତାଙ୍କ ପତ୍ନୀ ସମସ୍ତଙ୍କୁ ତ୍ୟାଗ କରିଦେଲେ, ସେ ବିଷୟକୁ ଆଣିକି ରଖିଲେ କଲେ, ଏହି ଭାବରେ ବହୁତ ପ୍ରକାର ପାଖପାଖି କଲେ, ସତ୍ୟ ସମ୍ବିତା ବିଷୟରେ ବର୍ଣ୍ଣନା କଲେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଏହିଭଳି ଭାବରେ ଯେଉଁମାନେ ପାପ କାର୍ଯ୍ୟ କରୁଛନ୍ତି, ଯଦିଓ ଅଜାଣତରେ ଯେଉଁମାନେ ପାପ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, କିନ୍ତୁ ଯେଉଁମାନେ ଜାଣନ୍ତରେ ମଧ୍ୟ ପାପ କରୁଛନ୍ତି, ସେମାନେ ଜାଣିଛନ୍ତି ଯେ ଏଇଟା ଏଇଟା କରିବା କଥା ନୁହଁ, ଏଇଟା ନିଶ୍ଚିତ କର୍ମ। ଯେଉଁ ପାନ ସ୍ଥିରଂ ସୁନା ଯତ୍ର ଅଧର୍ମ ସ୍ତୁ ବିଧା ଯୁତ ପୀଡ଼ା ନିଶା ଦ୍ରବ୍ୟ ସେବନ ଏବଂ ଅବୈଧ ସ୍ତ୍ରୀ ସଂଘ ଏବଂ ଜୀବ ହତ୍ୟା, ଏଇ ଚାରୋଟି ନିଜରେ ନିଶ୍ଚିତ କରାଯାଇଛି। କିନ୍ତୁ ଜାଣିକିରି ମଧ୍ୟ ଯେଉଁମାନେ ଜାଣିକିରି ନ ଜାଣିକି କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଆମ ଅଜାଣତରେ ପାଞ୍ଚଟି ପାଠ କାର୍ଯ୍ୟ କରୁଛେ, ଆମ ଚାରିଗଲା ମଧ୍ୟ ଜୀବ ହତ୍ୟା ହେଇଯାଉଛି, ଆମ ପାଦରେ ପ୍ରୟୋଗ କରି ଜୀବ ମୃତ୍ୟୁବରଣ କରୁଛନ୍ତି, ମାଠିଆରେ ପାଣି ପିଇଲେ ମଧ୍ୟ ଜୀବ ମୃତ୍ୟୁବରଣ କରିଯାଉଛି, ଯେତେବେଳେ ଅଗ୍ନି ନିଆଁ ଚୁଲି ଜଗଉଛେ ସେଥିରେ ମଧ୍ୟ ବହୁତ ଜୀବ ନଷ୍ଟ ମୃତ୍ୟୁବରଣ କରୁଛନ୍ତି, ଯେତେବେଳେ ଝାଡ଼ୁ ଦେଉଛେ ସେତେବେଳେ ମଧ୍ୟ ଜୀବ ବହୁତ ଜୀବ ମୃତ୍ୟୁବରଣ କରୁଛନ୍ତି। ଏହିଭଳି ଭାବରେ ପାଞ୍ଚ ସ୍ଥାନରେ ଆମ ଅଜାଣତରେ ମଧ୍ୟ ଚୁଲି ମାନେ ପେସେଣ୍ଟ ଯେଉଁ ରହିଛି ଶିଳା ବା ଗ୍ରାଇଣ୍ଡର ଆମେ କଲେ ମଧ୍ୟ ବହୁତ ଜୀବ ଜୀବ ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ଯେଉଁ ଆମର ଯିଏ ଥିଲେ ଚିତ୍ରକୁଦ ରାଜା ଥିଲେ, ତାଙ୍କର ଗୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ମଧ୍ୟ ପୁତ୍ର ନଥିଲେ, ଦେବକ୍ରମେ ତାଙ୍କ ପାଖକୁ ଦେବଳ ଋଷି ଆସିଥିଲେ, ଅଙ୍ଗିରା ଋଷି ଆସିଥିଲେ, ଏବଂ ଅଙ୍ଗିରା ଋଷି ଯେତେବେଳେ ଜାଣିଲେ ରାଜା ଏଇଭଳି ଭାବରେ ବହୁତ ମନଦୁଃଖରେ ଅଛନ୍ତି, ତେଣୁ ସେ ତାଙ୍କୁ ଗୋଟେ ପୁତ୍ର ସନ୍ତାନ କହିଲେ, କାହିଁକି ପୁତ୍ର ପାଇଁ ଚିନ୍ତା କରୁଛ, ଏ ପୁତ୍ର ତୁମର ଭାଗ୍ୟରେ ନାହିଁ, ତୁମେ କାହିଁକି ଏତେ ଚିନ୍ତା କରୁଛ, ନା ମୋର ଜଣେ ପୁତ୍ର ଦରକାର, ନା ଯଦିଓ ତୁମ ଗୋଟେ ପୁତ୍ର ମୁଁ ବ୍ୟବସ୍ଥା କରିବି କିନ୍ତୁ ସେ ତୁମକୁ ବହୁତ କଷ୍ଟ ଦେବ, ତୁମେ ସେଥିରେ ରାଜି ନା ହଁ ସେଥିରେ ରାଜି, କଷ୍ଟ ଦେଲେ ମଧ୍ୟ ମୋର ଗୋଟେ ପୁତ୍ର ଦରକାର, ତେଣୁ ଏହି ପୁତ୍ର ଯେତେବେଳେ ସେ ପ୍ରାପ୍ତ ହେଲେ ତାପରେ ଏତେ ସେ ପୁତ୍ର ପ୍ରତି ଆସକ୍ତ ହୋଇଗଲେ, ସେ ଗୋଟିଏ ରାଣୀଙ୍କ ଭିତରେ 99,999,999 ରାଣୀଙ୍କ ଭୁଲିଗଲେ, ଯେଉଁ ରାଣୀଙ୍କର ସେ ପୁତ୍ର ସନ୍ତାନ ଯାହା ହୋଇଥିଲେ ସେଇ ରାଣୀକୁ ସେ ଆଦର କଲେ ଏବଂ ସେ ପୁତ୍ରକୁ ବହୁତ ସ୍ନେହ କଲେ, ବହୁତ ଆଦର କଲେ, ତା ପ୍ରତି ବହୁତ ମମତା ତାଙ୍କର ଜାଗ୍ରତ ହେଲା। ଏବଂ ଅନ୍ୟ ଯେଉଁ ରାଣୀମାନେ ଥିଲେ ସେମାନେ କହିଲେ, ଏ ରାଜା ତ ଆମେ ପଚାରୁନାହାନ୍ତି, ଏ ପୁତ୍ର ପାଇଁ ଆମେ ପଚାରୁନାହାନ୍ତି, ତେଣୁ ତାଙ୍କୁ ବିଷ ଦେଇକି ହତ୍ୟା କଲେ। ତେଣୁ ଏହି ପ୍ରସଙ୍ଗରେ ବର୍ଣ୍ଣନା କରାଯାଏ ଆମର ଗତ ଭାଗବତ ସପ୍ତାହରେ ଚାଲିଥିଲା, ଭରଦ୍ୱାର ନାରଦ କହୁଥିଲେ, ସେ ଯେତେବେଳେ ବହୁତ ବିକଳରେ କନ୍ଧନ କରୁଛନ୍ତି ରାଜା ଚିତ୍ରକେତୁ, ଏବଂ ରାଣୀମାନେ ଯଦିଓ ତାଙ୍କୁ ବିଷ ଦେଇ ହତ୍ୟା କରିଛନ୍ତି କିନ୍ତୁ ସେମାନେ ମଧ୍ୟ କନ୍ଧନ କରୁଛନ୍ତି, ଅଭିନୟ କରିକି କନ୍ଧନ କରୁଛନ୍ତି। ତାପରେ ସେ ନାରଦ ଋଷି ଏବଂ ଅଙ୍ଗିରା ଋଷି ଦୁଇଜଣ ଆସି ପହଞ୍ଚିଲେ, ଏବଂ ନାରଦ ଋଷି ସେ ପୁତ୍ରକୁ ଜୀବନ ଦାନ ଦେଲେ, ତାକୁ ପଚାରିଲେ ଯେ ତୁମେ କାହିଁକି ତୁମ ପିତାମାତାଙ୍କୁ ଛାଡ଼ି ଚାଲିଯାଉଛ, ତେଣୁ ସେ କହିଲେ କେଉଁ ପିତାମାତା, ସେ ତାଙ୍କୁ କହିଲେ ପୂର୍ବ ଜନ୍ମରେ ସେ ଜଣେ ଥିଲେ ବହୁତ ଉନ୍ନତ ବ୍ରାହ୍ମଣ ଜଣେ ଥିଲେ ଏବଂ ତାଙ୍କର ପତ୍ନୀ ଥିଲେ, ଏସବୁ ଥିଲେ, କିନ୍ତୁ ତାଙ୍କୁ ସବୁ ତ୍ୟାଗ କରି ବ୍ରାହ୍ମସ୍ତ ଗ୍ରହଣ କରି ସେ ପତ୍ନୀକୁ ତ୍ୟାଗ କରି ସନ୍ୟାସ ଗ୍ରହଣ କରି ଯାଇକରି ଭିକ୍ଷା କରି ଚଳୁଥିଲେ, ଏବଂ ସେହି ସମୟରେ ଗୋଟେ ସ୍ଥାନରେ ଜଣଙ୍କ ଗୃହକୁ ଯାଇଛନ୍ତି, ସେ ଗୃହରେ ଗୃହସ୍ୱାମୀ ତାଙ୍କୁ କିଛି ଖାଦ୍ୟ ଭିକ୍ଷା ଦେଇଛନ୍ତି, ଖାଦ୍ୟ ବ୍ୟବସ୍ଥା କରିଛନ୍ତି, ତେଣୁ ସେ ନିଜେ ରୋଷେଇ କରି ଖାଇକି ଖାଦ୍ୟ ଗ୍ରହଣ କଲେ। ତେଣୁ ସେ ଯେଉଁ ରୋଷେଇ କରୁଥିଲେ, ସେ ଯେଉଁ କାଠ ପ୍ରଦାନ କରିଥିଲେ, ଗୋଟେ ବାଉଁଶ ଦେଇଥିଲେ, ସେ ବାଉଁଶକୁ ସଂସ୍କାର ନକରି ସେ ଜାଳି ଦେଇଥିଲେ, ଯେଉଁ ଜାଳି ଦେଇଥିବା ଦ୍ୱାରା ସେ ବାଉଁଶରେ ଗୋଟିଏ ପିମ୍ପୁଡ଼ି ଥିଲେ, ଗୋଟିଏ ପିମ୍ପୁଡ଼ି ଆଜି ସେ ବର୍ତ୍ତମାନ ତାଙ୍କର ଗୋଟିଏ ମା ହୋଇକି ଜନ୍ମ ହୋଇଥିଲେ। ତେଣୁ ସେଇ ସେ ଯେହେତୁ ତାଙ୍କୁ ମାରିଦେଇଥିଲେ ସେମାନେ ମଧ୍ୟ ବିଷ ପ୍ରଦାନ କରି ଆତ୍ମାରେ ତେଣୁ ଏଇ କଥା ବର୍ଣ୍ଣନା କରାଯାଇଛି। ତମ ଅଜାଣତରେ ମଧ୍ୟ ବହୁତ ପାପ କାର୍ଯ୍ୟ କରୁଛେ। ତେଣୁ ଏଇ ଯୋଉ ଯାହା ହଉ ଅଜାଣତ କଥା ଛାଡ଼ନ୍ତୁ, ଯେଉଁମାନେ ଜାଣନ୍ତେ ଯେଉଁ ପାପ କାର୍ଯ୍ୟ କରୁଛନ୍ତି, ଜୀବନ ପାନ ସ୍ତ୍ରୀ ସୁନା ପୁତ୍ର ଅଧର୍ମ ସ୍ତ୍ରୀ ବିଧା, ଇଏ ହେଉଛି ଅଧର୍ମ, ଇଏ ହେଉଛି ପାପ। କିନ୍ତୁ ଜାଣିକି ମଧ୍ୟ ସେମାନେ ସେଠି ନିବୃତ ହେଇପାରୁନାହାନ୍ତି, କାହିଁକି ନା ଏ ରଜଗୁଣର ପ୍ରଭାବରେ ଗୁଣର ଅଧୀନରେ ସେମାନେ ରହିଛନ୍ତି। ଯେମିତି ଗୋଟେ କଣ୍ଢେଇ ନତା, କଣ୍ଢେଇକୁ ସବୁ ସୂତାରେ ବାନ୍ଧିକି ଯେଭଳି ଭାବେ ନତା ସେ ସେଭଳି ନାଚେ, ତା'ର ନିଜର ସ୍ୱତନ୍ତ୍ରତା ନଥାଏ। ସେଇଭଳି ଭାବରେ ଆମେ ତିନି ଗୁଣ ଦ୍ୱାରା ଆବୃତ ହେଇକରି ଏହିସବୁ କାର୍ଯ୍ୟ କରୁଛେ, ଗୁଣର ଦ୍ୱାରା ପ୍ରଭାବରେ କାର୍ଯ୍ୟ କରୁଛେ। ଯଥା କହିବେ ଭଗବାନ ଯେ ଅର୍ଜୁନ, ଯେଉଁମାନେ ବୁଦ୍ଧିହୀନ ବ୍ୟକ୍ତି ସେମାନେ ନିଜକୁ ଭାବନ୍ତି କର୍ତ୍ତା ବୋଲି। ପ୍ରକୃତରେ ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବସ ଅହଙ୍କାର ଗୁଣାତ୍ମା କର୍ତ୍ତା ହୁଅନ୍ତି ମାନନ୍ତି। ପ୍ରକୃତିର ଯେଉଁ ଗୁଣ ରହିଛି ସତ୍ୟ ରଜ ତମ, ଏହି ତିନି ଗୁଣ ଦ୍ୱାରା ସମସ୍ତେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁମାନେ ମୂଢ ବ୍ୟକ୍ତି, ଯେଉଁମାନେ ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ଅହଙ୍କାର ଅହଙ୍କାରୀ ବ୍ୟକ୍ତି, ସେମାନେ ଭାବୁଛନ୍ତି ଯେ ମୁଁ ହେଉଛି କର୍ତ୍ତା, ମୁଁ ଏସବୁ କାର୍ଯ୍ୟ କରିଛି। ତେଣୁ ଏହି ଗୁଣ ପ୍ରଭାବ ମୁକ୍ତ ହେବା ଏତେ ସହଜ ଜିନିଷ ନୁହଁ। ତେଣୁ ଭଗବାନ କହିଲେ ସେ ଯେଉଁ ଖାଲି ଯେ ରଜଗୁଣ ଦ୍ୱାରା ପ୍ରଭାବିତ ତାହା ନୁହଁ, ତିନି ପ୍ରକାର ଗୁଣରେ ସମସ୍ତେ ଆବୃତ ହେଇକି ରହିଛନ୍ତି। ଅର୍ଜୁନ ସେ ଦ୍ୱିତୀୟ ଶ୍ଳୋକରେ ଉତ୍ତରରେ କହୁଛନ୍ତି, ଦ୍ୱିତୀୟ ଶ୍ଳୋକରେ ସେ ଗୋଟିଏ ପ୍ରଶ୍ନର ଉତ୍ତରରେ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି, ଅର୍ଜୁନ ଖାଲି ଯେ ତୁମେ ଜଣେ ରଜଗୁଣ ଦ୍ୱାରା ପ୍ରଭାବିତ ହେଇ କାର୍ଯ୍ୟ କରୁଛି ତାହା ନୁହଁ, ତିନି ଗୁଣ ଦ୍ୱାରା ପ୍ରଭାବିତ ହେଇ କାର୍ଯ୍ୟ କରୁଛି। ନା ପ୍ରଭୁ କିପରି, ନା ଧୂମେନ ବିହତେ ବହ୍ନି, ଯେମିତି ବହ୍ନି ବା ଅଗ୍ନି ଆମେ ଯେତେବେଳେ ନିଆଁ ଚୁଲି ଲଗାଉଛେ, ଆମକୁ ଗ୍ୟାସ ଲଗାଉଛେ ସାଙ୍ଗେ ସାଙ୍ଗେ ନିଆଁ ହେଉଛି, କିନ୍ତୁ ଚୁଲି ଯେତେବେଳେ କାଠ ଲାଗୁ ଜଳିକି କାଠ ଜଳିକି ଚୁଲି କରି ଲଗାଉଥିଲେ, କାଠ ଲଗାଇଲା ମାନେ ଧୂଆଁ ହେଉଥିଲା, ତାର ମନେ ଅଛି ଧୂଆଁ ଗାଁ ଗାଁରେ ଯେତେବେଳେ ଇଏ ରହୁଥିଲା ଧୂଆଁ ଲଗାଉଥିଲେ ଛୁଙ୍କୁଥିଲେ ଫୁଙ୍କନାଳି ଇଏ କରୁଥିଲେ, ଧୂଆଁ ଚାଲିଗଲା ପରେ ପୁଣି ନିହାତି ହେଉଥିଲା। ସେଇଭଳି ଭାବରେ ଧୂଆଁ ଯେତେବେଳେ ଅଗ୍ନିକୁ ଆବୃତରେ ରଖୁଛି, ସେ ଆବରଣଟିକୁ କହିଲେ ସତ୍ୟଗୁଣର ଆବରଣ। ସତ୍ୟଗୁଣର ଆବରଣକୁ ପାରବାଟା ବହୁତ ସହଜ, ପାର ହେଇପାରିବ, ଅଳ୍ପ ସାମାନ୍ୟ କିଛି ଚେଷ୍ଟା କରି ସତ୍ୟଗୁଣର ଆବରଣ ପାର ହେଇପାରିବ। କିନ୍ତୁ ରଜ ଏବଂ ତମଗୁଣର ଆବରଣ ବହୁତ କଷ୍ଟ, ତେଣୁ ପାରବାଟା ରଜଗୁଣର ଆବରଣ କିଭଳି ଭାବରେ ନା ଯଥା ଦର୍ଶ ମୟ ମଧ୍ୟ, ଯେମିତି ଆଇନରେ ମଇଳା ପଡ଼ିଯାଇଛି, ଗୁଳି ପଡ଼ିଯାଇଛି, ତାହେଲେ ତାକୁ ଫୁଙ୍କିଦେଲେ ସେ ଯିବନି, ତାକୁ ଖୁସିରେ ପଡ଼ିବ। ତେଣୁ ସେଇଭଳି ଭାବରେ ଇଏ ହେଉଛି ରଜଗୁଣର ଆବରଣ, ଧୂଆଁ ଧୂଆଁ ଯେଉଁ ଅଗ୍ନିକ ଅଭିଯୋଗ ରଖୁଛି ସତ୍ୟଗୁଣର ଆବରଣ, ଆଉ ଯେଉଁ ମଳିନ ବା ଆଦର୍ଶ କହିଲେ ଯେଉଁ ମିରରରେ ଆଇନାରେ ଘୋଡ଼ି ପଡ଼ିକି ରହୁଛି, ଇଏ ହେଉଛି ରଜଗୁଣର ଆବରଣ। ଏବଂ ତମଗୁଣର ଆବରଣ ହେଉଛି ଯେତେ ଲୁଣା ଭୂତ ଗର୍ଭ, ମାତୃଗର୍ଭରେ ଯେତେବେଳେ ସନ୍ତାନ ରହୁଛି ତାକୁ ଦଶ ମାସ ଅପେକ୍ଷା କରିବାକୁ ପଡ଼ିବ, ଯେତେ ଚେଷ୍ଟା କଲେ ମଧ୍ୟ ସେ ଆସିପାରିବ ନାହିଁ। କିନ୍ତୁ ତମଗୁଣର ଆବରଣ ଗୋଟେ ନିକୃଷ୍ଟ ସରଳ, ତେଣୁ ଏଇଟା ବର୍ଣ୍ଣନା କରାଯାଇଛି। ତମଗୁଣର ଆବରଣ ହେଉଛନ୍ତି ଗଛଲତାମାନଙ୍କୁ ଉଦାହରଣ ଦିଆଯାଇଛି। ଗଛଲତାମାନଙ୍କର ଚେତନା ବହୁତ ନିମ୍ନ ଚେତନା, ଆବୃତ ଚେତନା ଏବଂ ସଂକୁଚିତ ଚେତନା, ଏଇ ଦୁଇଟି ନିମ୍ନ ଚେତନା ରହିଛନ୍ତି। ସେମାନେ ତାଙ୍କର ଚେତନା ଏତେ ଉନ୍ନତି ନୁହଁ, ସେମାନେ ଚେଷ୍ଟା କଲେ ମଧ୍ୟ ବ୍ରହ୍ମ ଚିନ୍ତନ କରିପାରିବେ ନାହିଁ, କାରଣ ତାଙ୍କର ବହୁତ ନିମ୍ନ ସ୍ତରରେ ଅଛନ୍ତି। ତମଗୁଣରେ ରହିଛନ୍ତି, ତମଗୁଣରେ ରହି ସେମାନେ ଭଗବାନଙ୍କର ଚିନ୍ତା କରିପାରିବେ ନାହିଁ। ପୁଣି ଯେତେବେଳେ ରଜଗୁଣର ଆବରଣକୁ କାହା ସହିତ ତୁଳନା କରାଯାଉଛି ନା ପଶୁପକ୍ଷୀମାନଙ୍କ ସହିତ ତୁଳନା କରାଯାଉଛି, ନାଇଁ କି କହିଗଲା ରଜଗୁଣର ଆବରଣ ବୃକ୍ଷ ଗୁଡ଼ିକ ମଧ୍ୟ ଜୀବ ଅଟନ୍ତି, କିନ୍ତୁ ସେମାନେ ଏ ପ୍ରକାର ଜୀବନ ଚେତନା ଶକ୍ତି, ତେଣୁ ପଶୁ ଧୂଳି ଦ୍ୱାରା ଆବୃତ ଦର୍ପଣ ଏଇଟା ପଶୁପକ୍ଷୀଙ୍କ ସହିତ ତୁଳନା କରାଯାଇଛି। ବୃକ୍ଷଲତାମାନଙ୍କୁ ତମଗୁଣର ଆବରଣ ସହିତ ତୁଳନା କରାଯାଇଛି, ମାନେ ମାତୃଗର୍ଭରେ ଯେଉଁଭଳି ସନ୍ତାନ ରହୁଛି, ଏବଂ ପଶୁ ପକ୍ଷୀମାନଙ୍କର ତୁଳନା କରାଯାଉଛି ଯେଉଁ ରହିଛି ଧୂଳି ଦ୍ୱାରା ଆବୃତ ହେଇକି ରହିଛନ୍ତି, ତେଣୁ ସେମାନଙ୍କର ମଧ୍ୟ ବହୁତ ନିମ୍ନ ଚେତନା ରହିଛନ୍ତି। ସେଇ ଆବୃତ୍ତି ଚେତନା ଏବଂ ସଂକୁଚିତ ଚେତନା ଏଇ ଦୁଇଟି ନିମ୍ନ ଚେତନାରେ ସେମାନେ ରହିଛନ୍ତି, ତେଣୁ ସେମାନେ ସେମାନେ ଏଇ ନ ଆସିବା ପର୍ଯ୍ୟନ୍ତ, ସତ୍ୟଗୁଣକୁ ନ ଆସିବା ପର୍ଯ୍ୟନ୍ତ ସେମାନେ ବ୍ରହ୍ମଚିନ୍ତନ କରିପାରିବେ ନାହିଁ। ତେଣୁ ଯେତେବେଳେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି ସେତେବେଳେ ତାର ଚେତନା ଉନ୍ନତ ଚେତନା ରହୁଛି। ତେଣୁ ଏଇ ଚେତନାରେ ସେ ବ୍ରହ୍ମ ଚିନ୍ତନ କରିପାରିବ, ସେ ତମଗୁଣ ଏବଂ ରଜଗୁଣରୁ ଉର୍ଦ୍ଧ୍ୱକୁ ଯାଇପାରିବ, ଉର୍ଦ୍ଧ୍ୱକୁ ଯାଇ ସତଗୁଣକୁ ଆସିପାରିବ। ତେଣୁ ଏଇ ସତଗୁଣରେ ଆସିଲେ ଜଣେ ଭଗବାନ ବିଷୟରେ ବ୍ରହ୍ମଚିନ୍ତନ କରିପାରିବ, ବ୍ରହ୍ମ ଜିଜ୍ଞାସା କରିପାରିବ। କିନ୍ତୁ ସତଗୁଣକୁ ଜଣେ ଆସିବାକୁ ପଡ଼ିବ। ମନୋଜନ ପ୍ରାପ୍ତ ହେଇଛି ମାନେ ଗୋପାଳ ମହାରାଜ କହନ୍ତି ଯେ ମାନବ ଯେଉଁ ଜନ୍ମ ହେଇଛନ୍ତି, ଆମର ଡାର୍ୱିନ୍ କହିଥିଲେ ମାଙ୍କଡ଼ରୁ ମାନବ ଜନ୍ମ ହେଇଛି ବୋଲି। କିନ୍ତୁ ସେଇଟା ପ୍ରକୃତ ଯଦିଓ ଠିକ୍ ନୁହଁ, କିନ୍ତୁ ଆର୍ଥିକ ସତ୍ୟ ରହିଛି। ଯେଉଁମାନେ ତିନି ପ୍ରକାର ମନୁଷ୍ୟ ଅଛନ୍ତି, ତମମର ଆଧିକ ଯେଉଁମାନଙ୍କ ଅଛି ସେମାନେ ସବୁ ଆସୁଛନ୍ତି କେଉଁଠୁ ନା ସେମାନେ ଆସୁଛନ୍ତି ସବୁ ମାଙ୍କଡ଼ ଯେଉଁମାନେ ଆସୁଛନ୍ତି ପୂର୍ବଜନ ମାଙ୍କଡ଼ ଥିଲେ, ଏଇ ଜନ୍ମରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ସେମାନେ ହେଉଛନ୍ତି ତମମର ଆଧିକ ତାଙ୍କର ରହିଛି। ରଜଗୁଣର ଆଧିକ ତାଙ୍କର ରହିଛି ନା ପୂର୍ବଜନ୍ମରେ ସେମାନେ ଭାଗ ସଂଖ୍ୟା ଥିଲେ, ଏଇ ଜନ୍ମରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି, କିନ୍ତୁ ତାଙ୍କ ରଜଗୁଣର ଆଧିକ ରହିଛି। ଏବଂ ସତ୍ୟଗୁଣର ଆଧିକ କେଉଁମାନଙ୍କର ଅଛି ନା ପୂର୍ବ ଜନ୍ମରେ ସେମାନେ ଥିଲେ ଗାଈ ଥିଲେ, ତେଣୁ ସେମାନଙ୍କର ସତ୍ୟଗୁଣର ଆଧିକ ରହିଛି। ତେଣୁ ଏହିଭଳି ଭାବରେ ମନୁଷ୍ୟମାନେ ଯଦି 4 ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, କିନ୍ତୁ ସେହିଭଳି ଭାବରେ କାହାର ସତ୍ୟଗୁଣର ଆଧିକ ରହିଛି ସେମାନେ ବ୍ରାହ୍ମଣ, କାହାର ରଜଗୁଣର ଆଧିକ ରହିଛି ସେମାନେ ହେଉଛନ୍ତି କ୍ଷତ୍ରିୟ, ଯାହାର ରଜତମ ଗୁଣର ପ୍ରଭାବ ରହିଛି ସେମାନେ ହେଉଛନ୍ତି ବୈଶ୍ୟ, ଯାହାର ତମଗୁଣ ପ୍ରଭାବ ରହିଛି ସେମାନେ ହେଉଛନ୍ତି ଶୁଦ୍ଧ। ସ୍ୱଭାବ ଅନୁସାରେ ପୂର୍ବଜନ୍ମର ସ୍ୱଭାବ ଅନୁସାରେ ସେମାନେ ତାଙ୍କର ସେହି ସ୍ୱଭାବ ରହିବ। ଯଦି ପ୍ରଭୁଜିତ ଶତ୍ରୁ ଶ୍ରଦ୍ଧାରେ ଅର୍ଜୁନ ଭଗବାନ ପ୍ରସାଦ ପଚାରିଲେ ପ୍ରଶ୍ନ ପ୍ରଭୁ ଯେ ଷୋଳ ଶ୍ରଦ୍ଧାରେ ଆପଣ କହିଲେ କି ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁନାହାନ୍ତି, ପୂଜା କରୁଛନ୍ତି, ସେମାନେ କେବଳ ଜୀବନ ସୁଖିବା କରିପାରିବେ ନାହିଁ ପ୍ରଭୁ, ତାହେଲେ ସେମାନଙ୍କର କ'ଣ ଗତି କ'ଣ ହେବ? ଶତ୍ରଧାରେ ଅର୍ଜୁନ ପଚାରିଲେ ଯେ ଶାସ୍ତ୍ରବିଧି ସୂର୍ଯ୍ୟ ଯୋଗ ଶ୍ରଦ୍ଧା ନେତା ଦେଖାଣ ସେମାନେ ସ୍ୱାସ୍ଥ୍ୟବିଧି ଅନୁସାରେ ପୂଜା କରୁନାହାନ୍ତି ବା ଯଜ୍ଞ କରୁନାହାନ୍ତି ବା ଯେଉଁ କରିବା କଥା ବିଧି ଅନୁସାରେ କାର୍ଯ୍ୟ କରିବା କଥା ସବୁ କରୁନାହାନ୍ତି, ତାହେଲେ ତାଙ୍କର କ'ଣ ଗତି କ'ଣ ହେବ? ତେଣୁ ସେ ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ଅର୍ଜୁନ ଯେଉଁମାନେ ସ୍ୱାସ୍ଥ୍ୟବିଧି ଉଲ୍ଲଙ୍ଘନ କରୁଛନ୍ତି ତାଙ୍କ କଥା ମୁଁ ପରେ କହିଲି, ପ୍ରଥମେ କହୁଛି ଯେଉଁମାନେ ସ୍ୱାସ୍ଥ୍ୟବିଧି ଅନୁସରଣ କରି କାର୍ଯ୍ୟ କରୁଛନ୍ତି। ତ୍ରିବିଧା ଭଗବତୀ ଶ୍ରଦ୍ଧା ଦେହିନାଂଶା ସ୍ୱଭାବଦା, ତିନି ପ୍ରକାର ଶ୍ରଦ୍ଧା ରହିଛି। ଦେହିନାଂ କହିଲେ 84 ଲକ୍ଷ ପ୍ରକାର ଜୀବ କଥା କୁହାଯାଉଛି, ପଶୁପକ୍ଷୀ କୀଟ ପ୍ରସଙ୍ଗ ଇତ୍ୟାଦି ସମସ୍ତଙ୍କ କଥା କୁହାଯାଉଛି ଯେଉଁମାନେ ଦେହ ଧାରଣ କରିଛନ୍ତି। ତେଣୁ ସମସ୍ତଙ୍କର ସ୍ୱଭାବ ଅନୁସାରେ ପୂର୍ବଜନ୍ମର ଅନୁସାରେ ପୂର୍ବଜନ୍ମର କର୍ମ ଅନୁସାରେ ତାଙ୍କର ସ୍ୱଭାବ ରହିଛି, ତାର ସାତ୍ତ୍ୱିକ ସ୍ୱଭାବ ରହିଛି, ତାର ରାଜସିକ ସ୍ୱଭାବ ରହିଛି, ତାର ତାମସିକ ସ୍ୱଭାବ ରହିଛି। ଯଦି ସାତ୍ତ୍ୱିକ ଦେବା ଯେଉଁମାନଙ୍କର ସତ୍ୟଗୁଣର ସ୍ୱଭାବ ରହିଛି ସେମାନେ ଦେବାଦେବୀମାନଙ୍କୁ ପୂଜା କରନ୍ତି, କ'ଣ ଯକ୍ଷ ରାକ୍ଷସୀ ରାଜସା ଯେଉଁମାନେ ରଜଗୁଣର ସ୍ୱଭାବ ରହିଛି ସେମାନେ ଯକ୍ଷ ରାକ୍ଷସୀ ପୂଜା କରନ୍ତି, ଏବଂ ପ୍ରେତ ଭୂତ ଗଣାସ୍ଥାନରେ ଯଦି ତାମସ ଜାନ ଯେଉଁମାନେ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରନ୍ତି। ତେଣୁ ଏଇ ଯେଉଁ ଶ୍ରଦ୍ଧା ରହିଛି, ଏଇ ଶ୍ରଦ୍ଧା କାହାର ତମଗୁଣର ଅଧିକ ରହିଛି, ତମଗୁଣର ଅଧିକ ଅନୁସାରେ ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରୁଛନ୍ତି। ମନୁଷ୍ୟ ହେଲେ ମଧ୍ୟ ଏଇ କାହାର ତମଗୁଣର ଶ୍ରଦ୍ଧା ରହିଛି, ତାର ରଜଗୁଣର ଶ୍ରଦ୍ଧା ରହିଛି ସେମାନେ ଯକ୍ଷ ରାତି ସେମାନେ ପୂଜା କରୁଛନ୍ତି, କାହାର ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରୁଛନ୍ତି। ତେଣୁ ଏଇଟା ସ୍ୱଭାବ ଅନୁସାରେ ରହିଛି। ତେଣୁ ଏଇ ଯେଉଁ କାହାର ସତ୍ୟଗୁଣର ପ୍ରାଧାନ୍ୟ ରହିଛି ତାର ଧୂମେନା ବ୍ୟକ୍ତି ବନ୍ୟ ବନ୍ୟ ଯେଉଁଭଳି ଭାବରେ ଅଗ୍ନି ଯେଉଁଭଳି ଭାବରେ ଧୂଆଁ ଦ୍ୱାରା ଆବୃତ ହୋଇକି ରହିଥାଏ, ଏ ସତ୍ୟଗୁଣ ରାବଣ, ଏ ବ୍ରାହ୍ମଣ ବ୍ରାହ୍ମଣକୁ କହିବ ସତ୍ୟଗୁଣ ରାବଣ, ସତ୍ୟଗୁଣଟା ମଧ୍ୟ ଗୋଟେ ଆବରଣ, ଗୁଣ ମାନେ ଆବରଣ, ଗୁଣରୁ ଯେତେବେଳେ ମୁକ୍ତ ଜଣେ ହେବ ତାହେଲେ ସେତେବେଳେ ବୁଝିବାକୁ ପଡ଼ିବ ସେ ବ୍ରହ୍ମପୁତ୍ର ସ୍ତରକୁ ଆସିବେ, ଗୁଣରୁ ଉର୍ଦ୍ଧ୍ୱକୁ ସେମାନେ ଯାଉଛନ୍ତି। ତେଣୁ ଏଇ ସତ୍ୟଗୁଣରୁ ଉର୍ଦ୍ଧ୍ୱକୁ ଆମକୁ ଯିବାକୁ ପଡ଼ିବ, ଯାହାକି କହିବ ଶୁଦ୍ଧ ସତ୍ୟ ସ୍ତର। ଏଇ ଶୁଦ୍ଧ ସତ୍ୟ ସ୍ତରକୁ ଆସିଲେ ଜଣେ ଭଗବାନ ବିଷୟରେ ପୂର୍ଣ୍ଣ ଭାବରେ ଜ୍ଞାନ ପ୍ରାପ୍ତ ହୋଇପାରିବ ବା ନିଜେ ସେ ରହିଛି ତାର ଅନୁଭବ କରିପାରିବ। ଶୁଦ୍ଧ ସତ୍ୟ ସ୍ତରକୁ ଆସିଲେ ଭଗବାନ, କାରଣ ଭଗବାନ ତିନି ଗୁଣରେ ନାହାନ୍ତି, ଭଗବାନ ତିନି ଗୁଣରୁ ଉର୍ଦ୍ଧ୍ୱରେ, ତେଣୁ ଆମକୁ ମଧ୍ୟ ଏ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଆମେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୋଇପାରିବା। কিন্তু আমি যেহেতু এইগুলো ভাবে চিহ্নিত ভাবে আবৃত হয়ে রয়েছে, তাকে যে রজগুণের আবরণ অছি আর অন্য গুণের আবরণ নাই তা নয়, তিনি গুণের আবরণ রয়েছে। ভগবত গীতা চৌদ্দ অধ্যায়ের বিশেষ ভাবে ভগবান গুণ বিষয়ে কহিলে, তেমন গুণ বিষয়ে যেতে কহিলে সেতেবেলে কহিলে যে যেমানে জাণন্তি যে ইদম তু ভূয়তম পরম তে উত্থান জ্ঞানানাম জ্ঞানম উত্তম যজ্ঞান্ত মুনের সবে পরম সিদ্ধি মিতবতা। এই গুণ ভিতরে যেমন জাণিবে গুণ বিষয়ে সেমানে শ্রেষ্ঠ সিদ্ধি লাভ করিপারিবে। তেমন গুণ বিষয়ে বিশেষ ভাবে ভগবত গীতারে চৌদ্দ অধ্যায়ে ভগবান ত্রিগুণ বিষয়ে বিস্তার ভাবে বর্ণনা করেছেন। ত্রিগুণ বিষয়ে বর্ণনা করি অন্তিমের কহিলে অর্জুন তুমি তো এই ত্রিগুণকে উদ্যোগ বিভাগ করি না প্রভু, কিভাবে আমি ত্রিগুণ উদ্যোগ যাইপারিবা না মান্ত যোগ ব্যবচারিণ ভক্তি যোগে না সেবতে সগুণ সম্পৃক্তি ভগবানঙ্কর ব্যবচার অন্য কাহার আশ্রয় ন নেই কেবল ভগবানঙ্কর আশ্রয় নবে এবং ভগবান প্রদান করিবে তাহলে সেমানে এই ত্রিগুণকে উদ্যোগ যাইপারিবে। বর্ণনা করাযাইছি ভাগবত প্রথমে কহিছন্তি জনে যেতবে জনে শুদ্ধ ভক্তঙ্ক পাখু যে ভগবান কথা শ্রবণ করছন্তি সেতবে সে তমগুণ এবং রজগুণর উদ্ভব যাই সত্যগুণ আসছন্তি। ভাগবত সুদর্শন কহিলে যে শুনতাম শুভতা কৃষ্ণ পুণ্যন শ্রবণ কীর্তন শুদ্ধন্তস্কু অবদ্রাণী বিধুনতি সুসতা। যেতবে আমি জন ভাগবত কথা শ্রবণ করুছে ভাগবত শ্রবণ করুছে সেতবে কণ হচ্ছি না ভগবান কথা দ্বারা শ্রদ্ধা শুভতা কৃষ্ণ পুণ্য শ্রবণ কীর্তন ইয়ে হচ্ছে পুণ্য কার্য শ্রবণ কীর্তন হচ্ছে পুণ্য কার্য তেমন আ দ্বারা শুদ্ধন্তস্কু অবদ্রাণী আমার হৃদয় ভিতরে যে মহিলা কথা কুহযাইছি এসব দূর হব মানে সফা হয়ে বিধুনতি সুসতা ভগবান নিজে সফা করিবে। তেমন তদা রজসম্ভাব কামলোভা দয়সে চেত এটি অনাবিধম শীতম চক্ষু কষিবে। এই রজগুণ এবং তমগুণ কথা কুহযিব কাম ক্রোধ ইত্যাদি ভগবান এটি কৌশলী এটা কেমিতি আমি এটি কেমিতি উদ্যোগ যাইপারিবা এই ভগবান কথা শ্রবণ মাধ্যমে শ্রবণ মাধ্যমে রজস্তম গুণরু আমি উদ্যোগ যা তদা রজস্তম্ভাব কাম লোভা দয়সে রজগুণ এবং তমগুণর লক্ষণ হচ্ছে কাম ক্রোধ ইত্যাদি রজস্তদা রজস্তম্ভাব কাম লোভা লোভ ইত্যাদি এই রজগুণ এবং তমগুণ প্রভাব তেমন এটি মুক্ত হয়ে কীর্তন সত্যি খুশি সত্যগুণকে সে আসবে তেমন সত্যগুণ যেতে আসবে কীর্তন সত্য এবং প্রসন্ন মানস এই সত্যগুণকে জন আসলে সেমানে ভগবানর ভজন কীর্তন করা যোগ্য হবে। তেমন এবং প্রসন্ন মানস ভগবত ভক্তি জগত ভগবতত্ত্ব জ্ঞান মুক্ত সন্দেশ তেমন সত্যগুণকে আসলে ভগবানর ভজন করি সে শুদ্ধ সত্য স্বরূপ আসবে মুক্ত প্রতি সে আসবে। তেমন এইভাবে ভাবে এই অর্জুনের প্রশ্নের উত্তরে ভগবান এইভাবে কহিবে আউ সব প্রশ্নের উত্তর দেবে। তেমন এইভাবে ভাবে আমি আবৃত হয়েকি রয়েছে যেপাই কি জন বিভিন্ন প্রকার পাপ কার্য করছে অর্জুন হচ্ছেন প্রধান বুঝৌ সত্য কথা। তেমন আনন্দ জয় শ্রী ভগবদ গীতা কি জয় শ্রী গোপাল মহারাজ কি জয় শ্রী গুরুদেব কি জয় অনন্ত কোটি বৈষ্ণব দেবী জয় জয় গোপাল।